ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର, ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ସ୍ୱତନ୍ତ୍ର ସମାରୋହଟି ଦେଇଛନ୍ ପଦ୍ମ ପୁରସ୍କାର। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା କାଲି ଦୁଇଦିନିଆ ଗସ୍ତଥି ଆସୁଛନ୍ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ନଦଲୀୟ ପ୍ରାର୍ଥୀଙ୍କ ଲାଗି କଲେ ପ୍ରଚାର। ଆଉର୍ ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ଆର୍ ହିମନ୍ତ ବିଶ୍ୱ ଶର୍ମା ରାଇଜେ ଦଲୀୟ ପ୍ରାର୍ଥୀଙ୍କ ଲାଗି କଲେ ନିର୍ବାଚନ ପ୍ରଚାର। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀନ ଗୋଟିଏ ସ୍ୱତନ୍ତ୍ର ସମାରୋହଟି ପଦ୍ମ ପୁରସ୍କାର ଦେଇଛନ୍। ରାଷ୍ଟ୍ରପତି ଭବନ ହୋଇଥିବାର ଏହି ସମାରୋହଟି ପଦ୍ମ ବିଭୂଷଣ, ପଦ୍ମଭୂଷଣ ଆର୍ ପଦ୍ମଶ୍ରୀ ପୁରସ୍କାର ଦେଇଛନ୍। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କଳା ଲାଗି ଡକ୍ଟର ବୈଜୟନ୍ତୀ ମାଲାବାଲି କୋନିଦେଲା ଚିରଞ୍ଜୀବୀଙ୍କୁ ପଦ୍ମ ବିଭୂଷଣ ଦେଇଛନ୍। ସେନ୍ତା ଜଷ୍ଟିସ୍ ସୁଶ୍ରୀ ଏମ୍ ଫାତିମା ବିବି, ସତ୍ୟବ୍ରତ ମୁଖାର୍ଜୀ, ତୋଗଦାନ ରିନ୍କୋଚି, ବିଜୟକାନ୍ତଙ୍କୁ ମରଣୋତ୍ତର ଭାବେ ପଦ୍ମଭୂଷଣ ଦିଆଯାଇଛି। ସେନ୍ତା ସାମ୍ବାଦିକତା କ୍ଷେତ୍ର ଲାଗି ହୁରୁମ୍ଜୀ ଏମ୍ କାମା, ମେଡିସିନ୍ ଲାଗି ଡକ୍ଟର ଅଶ୍ୱିନୀ ବାଲଚନ୍ଦ୍ର ମେହେଟା, ସମାଜସେବା ଲାଗି ଓ ରାଜଗୋପାଳ, ସାହିତ୍ୟ ଆର୍ ଶିକ୍ଷା ଲାଗି କୁନ୍ଦନ ରମଣଲାଲ ବ୍ୟାସଙ୍କୁ ପଦ୍ମଭୂଷଣ ଦିଆଯାଇଛି। ଇତାର ଛଡ଼ା କଳାକ୍ଷେତ୍ରଟି ଡକ୍ଟର ବେଲୁ ଆନନ୍ଦାଚାରୀ, ଏମ୍ ବଦ୍ରାପାନ, ରାମଲାଲ ବରେଠ, ପ୍ରଫେସର ସୋମଦତ୍ତ ଗଟ୍ଟୁ, ସମାଜସେବା ଲାଗି ପାର୍ବତୀ ବରୁଆଙ୍କୁ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି। ଏହି ସମାରୋହଟି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ପ୍ରମୁଖ ଉପସ୍ଥିତ ଥିଲେ। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଦୁଇଦିନିଆ ଓଡ଼ିଶା ଗସ୍ତଥି ଆସିବେ। ଶ୍ରୀ ମୋଦି ଆଇବାକାଲ ଭୁବନେଶ୍ୱରନ ପହଞ୍ଚିକରି ଗୋଟିଏ ରୋଡ୍ ଶୋଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦିଙ୍କ ରୋଡ୍ ଶୋ ମାଷ୍ଟର କ୍ୟାଣ୍ଟିନ୍ ଛକ୍ନୁ ବାଣୀବିହାର ତକ୍ ଯିବା। ଏଥିଲାଗି କମିଶନରେଟ୍ ପୁଲିସ୍ ତରଫ 50 ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି। ଇତାର ସହିତ 350 ଜଣ ପୁଲିସ୍ ଅଧିକାରୀ ମୁତୟନ ହେବେ। ଆଇବା ଶନିବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କନ୍ଧମାଳ, ବରଗଡ଼ ଆର୍ ବଲାଙ୍ଗୀରନ ନିର୍ବାଚନୀ ସଭାମାନଙ୍କେ ଯୋଗ ଦେବେ। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନଜରଥି ରଖିକରି ଏହି ସବୁ ଜାଗାମାନଙ୍କେ ନୋ ଫ୍ଲାଇଂ ଜୋନ୍ ଘୋଷଣା କରାଯାଇଛି। ବିଜେଡି ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୁଇ ନମ୍ଘର ଥର ଲାଗି ଗଞ୍ଜାମ ଜିଲ୍ଲା ଯାଇକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ୍ ପ୍ରଚାର କରିଛନ୍। ମୁଖ୍ୟମନ୍ତ୍ରୀ ପହିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଯିବା ଋତୁରୁ ବ୍ରହ୍ମପୁରଠାରେ ଥିବାର କନିସିଠାରେ ହୋଇଥିବାର ସଭାଥି ଯୋଗ ଦେଇଛନ୍। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ଉପରେ ଆଲୋଚନା କରିଥିଲେ। ଖାସ୍ କରି ରାଇଜେ ଗଲା 25 ବର୍ଷରେ 50 ବର୍ଷର ବିକାଶ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଇତାରୁତୁରୁ ଫୁଲବାଣୀ ଗସ୍ତଥି ଯାଇକରି କନ୍ଧମାଲ ଷ୍ଟାଡିୟମ୍ନ ହୋଇଥିବାର ଗୋଟିଏ ସାଧାରଣ ସଭାତି ଉଦ୍ବୋଧନ ଦେଇଛନ୍। ବିଜେପିର ବରିଷ୍ଠ ନେତା ଆର୍ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶା ଗସ୍ତଥି ଆସିକରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ନ ଗୋଟିଏ ନିର୍ବାଚନୀ ସଭାଥି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍। ଏ ଅବସରରେ ସେ କହିଛନ୍ ଯେ ଦେଶରେ ତାଙ୍କର ସରକାର ଆସବାର ଉତ୍ତରୁ 25 କୋଟି ଲୋକ ଗରିବୀମୁକ୍ତ କରାଯାଇଛି। ଇତାର ସହିତ ଶ୍ରୀ ଗଡ଼କରୀ ଓଡ଼ିଶା ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ କାମର ଘୋଷଣା କରିଛନ୍। ସେ କହିଛନ୍ ଯେ ସମ୍ବଲପୁରନ ଚାରିଥାକିଆ 35 କିଲୋମିଟରର ରିଙ୍ଗ ରୋଡ୍ ଆର୍ ଚିଲିକାନ ଦୁଇଟା ପୋଲ ତିଆରି ହେବା, ଏଥିଲାଗି ଡିପିଆର୍ ପ୍ରସ୍ତୁତି ସରିଛି। ନିର୍ବାଚନ ଉତ୍ତରୁ କାମ ମୂଲ ହେବା ବୋଲି ସେ କହିଛନ୍। ସେ କହିଛନ୍ ଯେ ପାରାଦୀପନ 200 କୋଟି ଟଙ୍କା ଖର୍ଚ୍ଚାତି ଗୋଟିଏ ଏୟାରପୋର୍ଟ କରାଯିବା। ସେନ୍ତା ଭୁବନେଶ୍ୱରନ 111 କିଲୋମିଟରର ଗୋଟିଏ ରିଙ୍ଗ ରୋଡ୍ ହେବା, ଏଥିଲାଗି ଏବା ଅକ୍ଟୋବର ମାସନୁ କାମ ମୂଲ ହେବା ବୋଲି ଶ୍ରୀ ଗଡ଼କରୀ କହିଛନ୍। ଇତାର ଆଗନୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ପୁରୀ ଯାଇକରି ଶ୍ରୀମନ୍ଦିରନ ଶ୍ରୀଜୀଉମାନଙ୍କର ଦର୍ଶନ କରିଥିଲେ। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଜି ମାଲକାନଗିରି ଜିଲ୍ଲାର କାଲିମେଲାଠାରେ ହୋଇଥିବାର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇକରି ବିଜେପି ପ୍ରାର୍ଥୀଙ୍କ ଲାଗି ଭୋଟ୍ ପ୍ରଚାର କରିଛନ୍। ଏହି ଅବସରରେ ସେ କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ବାବଦେ ସୂଚନା ଦେଇଛନ୍। ଖାସକରି ବଙ୍ଗୀୟ ଶିକ୍ଷକ ଅଭାବ ପୂରଣ ସହିତ ଲୁକର ସବୁ ଅଭାବ ଅସୁବିଧା ପୂରଣ କରିବା ଲାଗି ବିଜେପିକେ ଭୋଟ୍ ଦେବାରକେ ସେ ନିବେଦନ କରିଥିଲେ। ଇତାରୁତୁରୁ ଶ୍ରୀ ବିଶ୍ୱ ଶର୍ମା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ଗାଁ ହୋଇଥିବାର ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇଥିଲେ। ଏଥି ନବରଙ୍ଗପୁର ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ପ୍ରାର୍ଥୀ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ସିସାଙ୍କର ସହିତ ବହୁତ ବିଜେପି କର୍ମକର୍ତ୍ତା ଯୋଗ ଦେଇଥିଲେ। ରାଜ୍ୟ ଲୋକସଭା ଆର୍ ବିଧାନସଭା ନିର୍ବାଚନ ଲାଗି ଆଉ କମ୍ ଦିନ ବାକି ଥିବାର ବେଳେ କେନ୍ଦ୍ରୀୟ ନେତାମାନେ ନିର୍ବାଚନ ପ୍ରଚାର ଲାଗି ଓଡ଼ିଶା ଗସ୍ତଥି ଆସୁଛନ୍। ଏ ଅନୁସାରେ ଆଇବା 14 ତାରିଖ ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଫୁଲବାଣୀ ଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟ କଂଗ୍ରେସ ତରଫ ମିଳିଥିବା ସୂଚନା ଅନୁସାରେ ଶ୍ରୀ ଖଡ଼ଗେ ଫୁଲବାଣୀନ ନିର୍ବାଚନ ସଭାତି ଯୋଗ ଦେଇକରି ଉଦ୍ବୋଧନ ଦେବେ। ଇନ ଜନେଇ ଦିଆଯାଇପାରେ ଯେ କନ୍ଧମାଳ ଜିଲ୍ଲାନ ଆଇବା 20 ତାରିଖ ଦିନ ଭୋଟ୍ ହେବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବାକାଲ ବୈଶାଖ ମାସର ଉଜ୍ଜଲ ପଖର ଅକ୍ଷି ତୃତୀୟା। ଚାଷୀମାନେ ଖରିଫ ଚାଷ ଲାଗି ନିଜ ନିଜର ଜମିଥି ଅକ୍ଷିମୁଠା ଛୁଇଁବେ। ଏ ଅବସରରେ ଶ୍ରୀକ୍ଷେତ୍ର ପୁରୀନ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ଲାଗି ରଥ ତିଆରି କାମ ଭିଲ ମୂଲ ହେବା। ସେନ୍ତା ପୁରୀନ ଏକୋଇଶ ଦିନିଆ ଚନ୍ଦନ ଯାତ୍ରା ଭିଲ ମୂଲ ହେବା। ଅକ୍ଷୟ ତୃତୀୟା ଲାଗି ଶ୍ରୀମନ୍ଦିର ପ୍ରଶାସନ ତରଫ ସବୁ ପ୍ରକାର ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଚନ୍ଦନ ଯାତ୍ରା ଲାଗି ମହାପ୍ରଭୁଙ୍କର ଚଳନ୍ତି ପ୍ରତିମା ମଦନମୋହନ ଭୂଦେବୀ ଶ୍ରୀଦେବୀ ଆର୍ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀନ ଚାପ ଖେଳିବେ। ସେନ୍ତା ଆଇବାକାଲି ସମ୍ବଲପୁର ସହରେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଥାଲ ଉଠା ହେବାର ସାଙ୍ଗେ ଶୀତଳଷଷ୍ଠୀ ଯାତ୍ରାର ପ୍ରସ୍ତୁତି ମୂଲ ହେବା। ଦେଶର 7 ନମ୍ବର ଆର୍ ରାଇଜେ 4 ନମ୍ବର ଖେପ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଚାଲିଛି। ଏହି କ୍ଷେପେ ମୟୂରଭଞ୍ଜ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଆର୍ ତାର ଇତାର ଅଧୀନ ଥିବାର 42 ବିଧାନସଭା ଆସନ ଲାଗି ଭୋଟ୍ ହେବା। ଆଇବା 14 ତାରିଖ ଦିନ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବାର ବେଳେ 15 ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ ଆର୍ 17 ତାରିଖ ଦିନ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ଏହି କ୍ଷେପର ନିର୍ବାଚନ ଲାଗି ଆଇବା ଜୁନ୍ 1 ତାରିଖ ଦିନ ଭୋଟ୍ ହେବା। ସିଆଡ଼େ 6 ନମ୍ଘର ଖେପ ନିର୍ବାଚନ ଲାଗି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ଏହି କ୍ଷେପେ ସମ୍ଭଲପୁର କେନ୍ଦୁଝର ଢେଙ୍କାନାଳ କଟକ ପୁରୀ ଆର୍ ଲୋକସଭା ଆସନ ଆର୍ ଇତାର ଅଧୀନ ଥିବାର 42 ବିଧାନସଭା ଆସନ ଲାଗି ଏହି ମାସର 25 ତାରିଖ ଦିନ ଭୋଟ୍ ହେବା। ଏହି କ୍ଷେପେ ପ୍ରାର୍ଥୀପତ୍ର ଯାଞ୍ଚ ଉତ୍ତରୁ ସମ୍ଭଲପୁର ଲୋକସଭା ଆସନ ଲାଗି 14 ଜଣଙ୍କ ନାମାଙ୍କନ ପତ୍ର କାୟମ ରହିଥିବାର ବେଳେ କେନ୍ଦୁଝର ଆର୍ ଭୁବନେଶ୍ୱର 12 ଜଣ ଲେଖେ, ଢେଙ୍କାନାଳ ଆର୍ କଟକ 10 ଜଣ ଲେଖା ଆର୍ ପୁରୀନ 7 ଜଣଙ୍କର ପ୍ରାର୍ଥୀପତ୍ର କାୟମ ରହିଛି। ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ TPWODL ଉପଭୋକ୍ତାଙ୍କ ବିଜୁଳି ବିଲ୍ର ସଂଶୋଧନ ଲାଗି ସମ୍ଭଲପୁର ଝାରସୁଗୁଡ଼ା ଆର୍ ଦେବଗଡ଼ ଜିଲ୍ଲାର ଭିନ୍ ଭିନ୍ ଇଲାକାନୁ ଇ ମାସେ ସ୍ୱତନ୍ତ୍ର ଅଭିଯୋଗ ପ୍ରତିବିଧାନ ପୀଠ ଆୟୋଜନ କରୁଛି। ସୂଚନା ଅନୁସାରେ ସମ୍ଭଲପୁର ଆଇବାକାଲ ଆର୍ 13 ତାରିଖ, ଝାରସୁଗୁଡ଼ା ଜିଲ୍ଲାନ 17 18 20 ଆର୍ 22 ଆଉ ଦେବଗଡ଼ ଜିଲ୍ଲାନ 27 ଆର୍ 28 ତାରିଖ ଦିନ ଉପଭୋକ୍ତାମାନେ ସେମାନଙ୍କର ବିବାଦୀୟ ବିଜୁଳି ବିଲ୍ର ସଂଶୋଧନ କରିପାରିବେ। ନିର୍ବାଚନକେ ଶାନ୍ତି ଶୃଙ୍ଖଳା ସହିତ କରବାର ଲାଗି ନୂଆପଡ଼ା ଜିଲ୍ଲା ଖଡ଼ିଆଲଠାରେ ପୁଲିସ୍ ତରଫ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ସଶସ୍ତ ପୁଲିସ୍ ସୁରକ୍ଷା ବାହିନୀ ତରଫ ଖଡ଼ିଆଲ ଥାନା ଛକ୍ନୁ ମୁଲ୍ ହୋଇକରି ଆଜାଦ ଛକ୍, ବୈଦେହୀ ଛକ୍, ଧୁବାପଡ଼ା ଆର୍ ଗୁରୁନାନକ ଛକ୍ ଦେଇକରି ଫ୍ଲାଗ୍ ମାର୍ଚ୍ଚ ଥାନା ଛକେ ଶେଷ ହୋଇଥିଲା। ଖଡ଼ିଆଲ ଏସ୍ଡିପିଓ ଅଭିଷେକ ଅରୂପ ବେହେରା ଫ୍ଲାଗ୍ ମାର୍ଚ୍ଚର ନେତୃତ୍ୱ ନେଇଥିଲେ। ବୌଦ୍ଧ ଆର୍ କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଲାଗି ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଲକ୍ଷ୍ମଣ ବିନ୍ୱାଡେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇକରି ନିର୍ବାଚନ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରିବା ସହିତ ନିର୍ବାଚନ ପରିଚାଳନା ବାବଦ ସବୁ କାମ ତଦାରଖ କରିଥିଲେ। ଶ୍ରୀ ବିନ୍ୱାଡେ ଜିଲ୍ଲା କଣ୍ଟ୍ରୋଲ ରୁମ୍, ୱେବକାଷ୍ଟିଂ, ମିଡିଆ ସାର୍ଟିଫିକେସନ ମନିଟରିଂ, ମିଡିଆ କଣ୍ଟ୍ରୋଲ ରୁମ୍, ସି ଭିଜିଲ୍ କାମ ଅନୁଧ୍ୟାନ କରିଥିଲେ। ସମ୍ବଲପୁର ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ଆଇବା 25 ତାରିଖ ଦିନ ହେବାରକେ ଥିବାର ଭୋଟ୍ ଲାଗି ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ହେଲା ଉତ୍ତରୁ ସମ୍ବଲପୁର ଆର୍ ରେଢ଼ାଖୋଲ ବିଧାନସଭା ମଣ୍ଡଳୀ ଲାଗି 7 ଜଣ ଲେଖା ପ୍ରାର୍ଥୀ, କୁଚିଣ୍ଡା 4 ଆର୍ ରେଙ୍ଗାଲିନ 10 ଜଣ ପ୍ରାର୍ଥୀ ଚୂଡ଼ାନ୍ତ ପ୍ରତିଦ୍ୱନ୍ଦ୍ୱିତାରେ ରହିଛନ୍। ଦେଶ ଲୋକସଭା ନିର୍ବାଚନର 5 ନମ୍ଘର ଖେପ୍ଥି 8 ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 49 ଲୋକସଭା ଆସନ ଲାଗି ମେ 20 ତାରିଖ ଦିନ ଭୋଟ୍ ହେବା। ଏଥିଲାଗି ମୋଟ 695 ଜଣ ପ୍ରାର୍ଥୀ ଭୋଟ୍ ଲଢୁଛନ୍। ଏହି କ୍ଷେପେ ମୋଟ 1586 ପ୍ରାର୍ଥୀପତ୍ର ଭିତରୁ 837 ନାକଚ ହୋଇଯାଇଥିଲା। 749 କାଏମ ଥିବା ପ୍ରାର୍ଥୀପତ୍ର ଭିତରୁ 54 ଜଣ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିବା ଋତୁରୁ ନିର୍ବାଚନ ରଣାଙ୍ଗନଥି 695 ଜଣ ପ୍ରାର୍ଥୀ ରହିଛନ୍। କାଲବୈଶାଖୀ ଲାଗି ରାଜ୍ୟର ଭିନ୍ ଭିନ୍ ଜାଗାନ ତାତି ଟିକେ କମିଛେ। ଉପକୂଳ ଓଡ଼ିଶା ସହିତ ପଶ୍ଚିମ ଆଉ ମଧ୍ୟମ ଭାଗଥି ଝଡ଼ବର୍ଷା ହୋଇଥିବାର ଖବର ମିଳିଛି। ଆଇବା 4 ଦିନ ତକ କାଲବୈଶାଖୀର ପ୍ରଭାବ ରହିବା ଆର୍ ଦିନର ତାତି ନାଇଁ ବଢ଼େ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ 1901 ମସିହା ଉତ୍ତରୁ ଗଲା ଏପ୍ରିଲ ମାସ ସବୁଠାରୁ ଗରମ ଥିଲା। ଦକ୍ଷିଣ ଭାରତ ଆର୍ ଦକ୍ଷିଣ ପୂର୍ବ ଭାରତର ଗରମ ଲାଗି ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ସ୍ୱତନ୍ତ୍ର ସମାରୋହତି ଦେଇଛନ୍ ପଦ୍ମ ପୁରସ୍କାର। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଦୁଇଦିନିଆ ଗସ୍ତଥି ଆସୁଛନ୍ ଓଡ଼ିଶା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲାର ଦଳୀୟ ପ୍ରାର୍ଥୀଙ୍କ ଲାଗି କଲେ ପ୍ରଚାର। ଆହୁରି ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ ଆର୍ ହିମନ୍ତ ବିଶ୍ୱ ଶର୍ମା ରାଜ୍ୟ ଦଳୀୟ ପ୍ରାର୍ଥୀଙ୍କ ଲାଗି କଲେ ନିର୍ବାଚନ ପ୍ରଚାର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।